ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ପାଦନ ହେଉଥିବା ବୟନଶିଳ୍ପରେ ଭାରତର ସାଂସ୍କୃତିକ ବିବିଧତା ପ୍ରତିଫଳିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଉପାସନା ସ୍ଥଳ ଆଇନ ବୈଧତା ନେଇ ଆଗତ ଆବେଦନର ଶୁଣାଣିକୁ ଏପ୍ରିଲ ପ୍ରଥମ ସପ୍ତାହକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀ ରେଳ ଷ୍ଟେସନରେ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କଲା ରେଳବାଇ। ଓଡ଼ିଶା ବିଧାନସଭାରେ ଆଜି ଅପରାହ୍ନରେ 2025-26 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଏବଂ ମାର୍ଚ୍ଚ 22 ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୟନ ରପ୍ତାନୀକୁ ଆସନ୍ତା 2030 ସୁଦ୍ଧା 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଭାରତ ଟ୍ୟାକ୍ସ 2025 କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ଦେଶର ବୟନ ପୋଷାକ ରପ୍ତାନୀରେ 7% ଅଭିବୃଦ୍ଧି ଘଟିଛି।
के छठे सबसे बड़े टेक्सटाइल और एप्रल्स एक्सपोर्टर है। हमारा टेक्सटाइल निर्यात 3 लाख करोड़ रुपए तक पहुंच चुका है। अब हमारा लक्ष्य है 2030 तक हम इसे 9 लाख करोड़ रुपए तक लेकर जाएंगे।
ପ୍ରଧାନମନ୍ତ୍ରୀ କହିଛନ୍ତି, ବୟନ ରପ୍ତାନୀ 3 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଉଚ୍ଚମାନର କାର୍ବନ୍ ଫାଇବର ଉତ୍ପାଦନ ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି। ବୟନଶିଳ୍ପ କ୍ଷେତ୍ର ପାଇଁ ଦକ୍ଷ ପ୍ରତିଭା ସୃଷ୍ଟି କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତର ସାଂସ୍କୃତିକ ବିବିଧତା ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ପନ୍ନ ହେଉଥିବା ବୟନଶିଳ୍ପରେ ପ୍ରତିଫଳିତ ହେଉଛି। ହସ୍ତତନ୍ତ କାରିଗରଙ୍କ ଦକ୍ଷତା ବିଶ୍ୱସ୍ତରରେ ପହଞ୍ଚାଇବା ସହ ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
आज दुनिया फैशन और एनवायरमेंट और फैशन फॉर एम्पावरमेंट के लिए इस विजन को अपना रही है। इस संबंध में भारत दुनिया को रास्ता दिखा रहा है। सस्टेनेबिलिटी हमेशा से भारतीय टेक्सटाइल की परंपरा का अभिन्न हिस्सा रहा है। हमारी खादी, ट्राइबल टेक्सटाइल्स, नेचुरल डाइज का उपयोग, ये सभी सस्टेनेबल लाइफस्टाइल के ही उदाहरण है।
ହସ୍ତତନ୍ତକୁ ପ୍ରୋହାହନ ଦେବା ପାଇଁ ଗତ 10 ବର୍ଷ ମଧ୍ୟରେ 2400ରୁ ଅଧିକ ବ୍ୟବସାୟିକ ମେଳା ଆୟୋଜନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଟେକ୍ସଟାଇଲ୍ ମେଳା ପରିଦର୍ଶନ କରିବା ସହିତ ପ୍ରଦର୍ଶକଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଟେକ୍ସ 2025 ହେଉଛି ଏକ ବୃହତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। କଞ୍ଚାମାଲଠାରୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତି ପର୍ଯ୍ୟନ୍ତ ସମଗ୍ର ଟେକ୍ସଟାଇଲ୍ କ୍ଷେତ୍ରକୁ ଏହି ସମ୍ମିଳନୀରେ ଏକତ୍ର କରାଯାଇଛି। ଆଜି ଏହି ସମ୍ମିଳନୀ ଉଦ୍ଯାପିତ ହେବ। ସର୍ବୋଚ୍ଚ ନ୍ୟାୟାଳୟ ଉପାସନାସ୍ଥଳ ସ୍ୱତନ୍ତ୍ର ବ୍ୟବସ୍ଥା ଆଇନ 1991 ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣିକୁ ଏପ୍ରିଲ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହି ଆବେଦନର ଶୁଣାଣି ଏକ 3 ଜଣିଆ ଖଣ୍ଡପୀଠ ଦ୍ୱାରା କରାଯିବ। ଆଜି ଶୁଣାଣି ସମୟରେ 1947 ଅଗଷ୍ଟ 15 ତାରିଖରେ କୌଣସି ସ୍ଥାନର ଧାର୍ମିକ ସ୍ଥିତି ବଜାୟ ରଖିବାକୁ ପ୍ରଣୀତ ଉପାସନାସ୍ଥଳ ଆଇନର ବୈଧତା ସମ୍ପର୍କରେ ଅନେକଗୁଡ଼ିଏ ନୂଆ ଆବେଦନ ଦାଖଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି, ଆବେଦନ ଦାଖଲ କରିବାର ଏକ ସୀମା ରହିଛି, କେତେ ସଂଖ୍ୟକ ଆବେଦନ ଦାଖଲ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ଗତବର୍ଷ ଡିସେମ୍ବର 12 ତାରିଖରେ ସୁପ୍ରିମକୋର୍ଟ ବାରଣାସୀର ଜ୍ଞାନବ୍ୟାପୀ, ମଥୁରାର ସାହି ଇଦ୍ଗାହ ମସ୍ଜିଦ୍ ଏବଂ ସମ୍ଭଲସ୍ଥିତ ସାହି ଜାମା ମସ୍ଜିଦ୍ ଓ ଅନ୍ୟ 10ଟି ମସ୍ଜିଦ୍ର ମୂଳ ସ୍ଥିତି ଜାଣିବା ପାଇଁ ଦାୟର ହୋଇଥିବା 18ଟି ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ। ପରେ ଫେବୃୟାରୀ 17 ତାରିଖରେ ଅର୍ଥାତ୍ ଆଜି ସମସ୍ତ ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା ପରେ ଆଗାମୀ ଦିନରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନ ଘଟିବ ସେଥିପାଇଁ ଉତ୍ତର ରେଳବାଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରୟାଗରାଜ ଯାଉଥିବା ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ 16 ନମ୍ବର ପ୍ଲାଟଫର୍ମରୁ ଚଳାଚଳ କରିବ ଏବଂ ଆଜମେରୀ ଗେଟ୍ ପାର୍ଶ୍ୱରୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ବ୍ୟବସ୍ଥା କରାଯାଇଛି। ଅନ୍ୟ ସବୁ ପ୍ଲାଟଫର୍ମରୁ ନିୟମିତ ଟ୍ରେନ୍ ସ୍ୱାଭାବିକ ଭାବେ ଚଳାଚଳ କରିବ। ଏହାବ୍ୟତୀତ ନୂଆଦିଲ୍ଲୀ ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୁଲିସ୍ ବଳ ମୁତୟନ ବୃଦ୍ଧି କରାଯାଇଛି। ସୁରକ୍ଷା କର୍ମଚାରୀମାନେ ଯେଉଁ ପ୍ଲାଟଫର୍ମରୁ ଟ୍ରେନ୍ ଛାଡ଼ୁଛି ସେହି ପ୍ଲାଟଫର୍ମକୁ ଯାତ୍ରୀମାନଙ୍କୁ ଯିବା ଆସିବାରେ ସହାୟତା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତର ରେଳବାଇ ଆଜି 5ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଜନଗହଳି ସମୟରେ ଯାତ୍ରୀମାନେ ଯେକୌଣସି ପ୍ରକାର ସହାୟତା ଲାଗି 139 ନମ୍ବରକୁ ଯୋଗାଯୋଗ କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ଆଜି ସକାଳେ ସିୱାନ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4 ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି, ତେବେ କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଏକ୍ସରେ ଲୋକମାନଙ୍କୁ ସତର୍କ ରହିବା ଲାଗି ଆହ୍ୱାନ ଦେଇଛନ୍ତି। ଘଟଣା ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ସେ କହିଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ହରଜିନ୍ଦର ସିଂ ଧାମୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅକାଳ ତଖ୍ତ ଜଥେଦାର ଜ୍ଞାନୀ ରଘୁବୀର ସିଂ ଜିଆନୀ ହରପ୍ରୀତ ସିଂଙ୍କୁ ଜଥେଦାର ପଦରୁ ବହିଷ୍କାର କରାଯିବାକୁ ନିନ୍ଦା କରିବା ପରେ ଶ୍ରୀ ଧାମୀ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଶିଖ୍ମାନଙ୍କର ସର୍ବୋଚ୍ଚ ପୀଠ ଅକାଳ ତଖତ ପାଇଁ ସେ ସବୁକିଛି କରିବା ଲାଗି ପ୍ରସ୍ତୁତ। ଆଜି ଅମୃତସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ସେ ନୈତିକତା ଆଧାରରେ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଭାରତ ରକେଟ୍ ଉତ୍କ୍ଷେପଣ ପାଇଁ ବ୍ୟବହାର ହେଉଥିବା ରକେଟ୍ ମୋଟର ପାଇଁ ପୃଥିବୀର ସର୍ବବୃହତ 10 ଟନ୍ ପ୍ରୋପେଲାଣ୍ଟ ମିକ୍ସର ପ୍ରସ୍ତୁତ କରିଛି। ଇସ୍ରୋର ସତୀଶ ଧାୱନ ମହାକାଶ କେନ୍ଦ୍ର, ବେଙ୍ଗାଲୁରୁର ସେଣ୍ଟ୍ରାଲ୍ ମାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ଇନ୍ଷ୍ଟିଚ୍ୟୁଟ୍ ସହଯୋଗରେ ଏହାର ଡିଜାଇନ୍ କରିଛି। ଏହି ମିକ୍ସର ଓଜନ 150 ଟନ୍ ଏବଂ ଉଚ୍ଚତା 8.7 ମିଟର ହୋଇଥିବା ବେଳେ ଲମ୍ବ 5.4 ମିଟର ଏବଂ ପ୍ରସ୍ଥ 3.3 ମିଟର ରହିଛି। ଏହି ମିକ୍ସର ରକେଟ୍ ଉତ୍କ୍ଷେପଣ ପାଇଁ ଜରୁରୀ କଠିନ ପ୍ରୋପେଲାଣ୍ଟ ଉପାଦାନର ସଠିକ୍ ଏବଂ ସୁରକ୍ଷିତ ମିଶ୍ରଣ ସୁନିଶ୍ଚିତ କରିଥାଏ। ମହାକାଶ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ଏକ ବଡ଼ ସଫଳତା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ ଏହି ମିକ୍ସରକୁ ଗତ ସପ୍ତାହରେ ଇସ୍ରୋକୁ ହସ୍ତାନ୍ତର କରାଯାଇଥିଲା। ସପ୍ତଦଶ ଓଡ଼ିଶା ବିଧାନସଭା ଅଧିବେଶନରେ ଆଜି 2025-26 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। 2036 ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ବଜେଟ୍ରେ ବିଭିନ୍ନ କ୍ଷେତ୍ର ଉପରେ ସରକାରଙ୍କ ଆଭିମୁଖ୍ୟ ଏବଂ ପର୍ଯ୍ୟାପ୍ତ ଅର୍ଥ ବରାଦ ହେବାର ଆଶା କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହା ପୂର୍ବରୁ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25 ପ୍ରକାଶ ପାଇଛି। ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଥିବା ଦର୍ଶାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଦିନିକିଆ ପଞ୍ଜାବ ଗସ୍ତରେ ଯାଉଛନ୍ତି। ମୋହାଲିସ୍ଥିତ ନ୍ୟାସନାଲ୍ ଏଗ୍ରି ଫୁଡ୍ ଆଣ୍ଡ ବାୟୋ ମାନୁଫ୍ୟାକ୍ଚରିଂ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ଏହି ଅବସରରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କଙ୍ଗୋରେ ରୁଆଣ୍ଡା ସମର୍ଥିତ M23 ବିଦ୍ରୋହୀମାନେ ଦେଶର ଦ୍ୱିତୀୟ ବୃହତ୍ତମ ସହର ବୁକାଭୁରେ ପ୍ରବେଶ କରିଛନ୍ତି। ସେହି ସହରକୁ ପ୍ରବେଶ କରିବା ସମୟରେ ସେମାନଙ୍କୁ ସରକାରୀ ସେନାବାହିନୀର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ କଙ୍ଗୋ ସରକାର ରୁଆଣ୍ଡା ଉପରେ ବୁକାଭୁରେ ସେନା ମୁତୟନ କରିବା ଏବଂ ମାନବାଧିକାର ଲଙ୍ଘନ ଭଳି ଅଭିଯୋଗ କରିଛନ୍ତି। ରୁଆଣ୍ଡା କହିଛି ଏହା କେବଳ ହୁଟୁ ବିଦ୍ରୋହୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL 2025 ପ୍ରତିଯୋଗିତା ଆସନ୍ତା ମାସ 22 ଆରମ୍ଭ ହେବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହା ହେବ ପୁରୁଷ IPLର 18ତମ ସଂସ୍କରଣ। ଏହି T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ସହ ଆରମ୍ଭ ହେବ। ଚଳିତ ବର୍ଷ IPLରେ 10 ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ 2 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏରେ ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଥିବାବେଳେ ଗ୍ରୁପ୍ ବିରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରହିଛନ୍ତି। ମହିଳା ପ୍ରିମିୟର ଲିଗ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30 ସମୟରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଆଜି ସୁଦ୍ଧା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଜାଏଣ୍ଟସ୍ 2 ସହ ସମାନ ସ୍ଥିତିରେ ଅଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ପାଦନ ହେଉଥିବା ବୟନଶିଳ୍ପରେ ଭାରତର ସାଂସ୍କୃତିକ ବିବିଧତା ପ୍ରତିଫଳିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ଉପାସନା ସ୍ଥଳ ଆଇନର ବୈଧତା ନେଇ ଆଗତ ଆବେଦନଗୁଡ଼ିକର ଶୁଣାଣିକୁ ଏପ୍ରିଲ୍ ପ୍ରଥମ ସପ୍ତାହକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀ ରେଳ ଷ୍ଟେସନରେ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କଲା ରେଳବାଇ। ଓଡ଼ିଶା ବିଧାନସଭାରେ ଆଜି ଅପରାହ୍ନରେ 2025-26 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଏବଂ 22 ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।